ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁଁ ନୀନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ବିଜେପି ପକ୍ଷରୁ 8ଟି ବିଧାନସଭା ଆସନ ଏବଂ 3ଟି ଆସନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ। ଶାନ୍ତି ଶୃଙ୍ଖଳାର ସହିତ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ରାଜ୍ୟରେ 165 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ହେବେ ମୁତୟନ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ଓଡ଼ିଶାରେ କରିବେ ନିର୍ବାଚନୀ ସଭା। ଓଡ଼ିଆ ସିନେମାକୁ ଆଜି ପୂରିଲା 88 ବର୍ଷ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଅଧିକାଂଶ ଜିଲ୍ଲାର ତାପମାତ୍ରା 40 ଡିଗ୍ରୀରୁ ଅଧିକ। ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ପକ୍ଷରୁ ଆଜି କେତେଜଣ ବିଧାନସଭା ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଛି? ବିଜେପି 8ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାଲେପୁର ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ଅରିନ୍ଦମ ରାୟ, ହିନ୍ଦୋଳରୁ ସୀମାରାଣୀ ନାୟକ, ତେଲକୋଇରୁ ଫକୀର ମୋହନ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେଡି 3ଟି ଆସନ ପାଇଁ ଭୋଗରାଇରୁ ଗୌତମ ବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭାରତୀୟ ଜନତା ପାର୍ଟି 7ଟି, କଂଗ୍ରେସ 8ଟି ଏବଂ ବିଜେଡି 3ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଆହୁରି ବାକି ରହିଛି। ହେଲେ ଏହି 3 ପ୍ରମୁଖ ଦଳ ରାଜ୍ୟରେ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ 9ଟି ଲୋକସଭା ଏବଂ 63ଟି ବିଧାନସଭା ଆସନ ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ 165 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ମୁତୟନ କରାଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଏକକାଳୀନ ସାଧାରଣ ନିର୍ବାଚନ 2024କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ଭାବେ ପରିଚାଳନା କରିବା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏହି ଜାତୀୟ ମତଦାନ ଉତ୍ସବର ବ୍ୟବସ୍ଥା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 75 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଯବାନ ମୁତୟନ ହୋଇସାରିଛନ୍ତି। ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ପୁଲିସ୍ ବାହିନୀ ଫ୍ଲାଗ୍ମାର୍ଚ୍ଚ କରୁଛନ୍ତି। ଆସନ୍ତା ମଇ ମାସ ପ୍ରଥମାର୍ଦ୍ଧରେ ଆଉ 90 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ କାର୍ଯ୍ୟରେ ଯୋଗଦେବେ ବୋଲି ଶ୍ରୀ ଧଳ କହିଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଶ୍ରୀ ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରି ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଥମେ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦଳର ପ୍ରଚାର କାର୍ଯ୍ୟରେ ଭାଗ ନେବେ। ସୂଚନା ଅନୁସାରେ ରାହୁଲ ଗାନ୍ଧି ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟଭାମାପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାୟଗଡ଼ା ଜିଲ୍ଲାରେ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର 3ଟି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ରୋଡ୍ ଶୋ ମାଧ୍ୟମରେ ଦଳର ଜନକଲ୍ୟାଣକାରୀ ଯୋଜନାକୁ ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ତାଙ୍କ ଦଳକୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି। ରାୟଗଡ଼ା ଜିଲ୍ଲାର ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ସୀମାଞ୍ଚଳ ପଣ୍ଡାଙ୍କ ରିପୋର୍ଟ।
କୋରାପୁଟ ସାଂସଦୀୟ କ୍ଷେତ୍ର 7ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ହୋଇଥିବା ବେଳେ ସେଥିମଧ୍ୟରୁ ରାୟଗଡ଼ା ଜିଲ୍ଲାର 3ଟି ବିଧାନସଭା ଅନ୍ୟତମ। ତେବେ କୋରାପୁଟ ଲୋକସଭା ସହ ରାୟଗଡ଼ାର ସମସ୍ତ 3ଟି ଯାକ ବିଧାନସଭା ଆଦିବାସୀଙ୍କ ପାଇଁ ସଂରକ୍ଷିତ। ଚତୁର୍ଥ ପର୍ଯ୍ୟାୟରେ ମେ 13 ତାରିଖରେ ରାୟଗଡ଼ା ଜିଲ୍ଲାରେ ଥିବା 3ଟି ବିଧାନସଭା ପାଇଁ ହେବାକୁ ଥିବା ସାଧାରଣ ନିର୍ବାଚନ 2024 ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ଓ 32 ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାୟମ ରହିଥିବା ଜଣାପଡ଼ିଛି। ହେଲେ ଜିଲ୍ଲାର 3ଟି ନିର୍ବାଚନ ମଣ୍ଡଳୀ ରାୟଗଡ଼ା, ଗୁଣପୁର ଓ ବିଷମକଟକରେ ମୋଟ 7,04,503 ଜଣ ଭୋଟର ରହିଛନ୍ତି, ଯେଉଁଥିରେ 3,31,844 ଜଣ ପୁରୁଷ ଭୋଟର ଥିବାବେଳେ 3,72,474 ଜଣ ମହିଳା ଏବଂ 185 ଜଣ କିନ୍ନର ଭୋଟର ମଧ୍ୟରେ ମୋଟ 883 ବୁଥ୍ରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ତେବେ ସାଧାରଣ ନିର୍ବାଚନ ପାଇଁ ରାୟଗଡ଼ା ବିଧାନସଭା ପାଇଁ ବିଜେଡି ତା'ର ନିଜର ପ୍ରାର୍ଥୀ ପରିବର୍ତ୍ତନ କରି ପ୍ରଥମଥର ମହିଳା ପ୍ରାର୍ଥୀ ଭାବେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୁଣିଥରେ କଂଗ୍ରେସ ଆପାଲାସ୍ୱାମୀ କାଡ୍ରାକା ଓ ବିଜେପି ବସନ୍ତ ଅଲଗାଙ୍କ ଉପରେ ଭରସା ରଖିଛି। ବହୁ ବିଷମକଟକରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଦେଖାଦେଇଛି। ସେହିପରି ଗୁଣପୁର ବିଧାନସଭା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ତୁଲାଇବେ। ଆସନ୍ତା 29 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ହୋଇଥିବାରୁ ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନରେ କେତେଜଣ ଓ କାହା କାହା ମଧ୍ୟରେ ପ୍ରକୃତ ଲଢ଼େଇ ହେବ ତାହା ସ୍ୱଷ୍ଟ ହୋଇପାରିବ। ରାୟଗଡ଼ାରୁ ସୀମାଞ୍ଚଳ ପଣ୍ଡା।
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା 29 ତାରିଖ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ତା'ର ପରିସର ଅଧୀନରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ପାଇଁ ମଇ ମାସ 25 ତାରିଖରେ ଭୋଟ୍ ନିଆଯିବ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। 5 ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ସହିତ ଏହାର ପରିସର ମଧ୍ୟରେ 35 ବିଧାନସଭା ଆସନ ପାଇଁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ମଇ ମାସ 20 ତାରିଖରେ ଏହି 5 ଲୋକସଭା ଓ 35 ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ଆସନ୍ତା ମଇ ମାସ 3 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ମଇ ମାସ 4 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ 6 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି 5 ଲୋକସଭା କ୍ଷେତ୍ର ଅଧୀନରେ ମୋଟ 79,62,168 ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40,30,283 ଜଣ ଏବଂ ମହିଳା ଭୋଟରଙ୍କ ସଂଖ୍ୟା 39,31,015 ଜଣ ଅଛନ୍ତି। ଏହି ତାଲିକାରେ 850 ଜଣ ତୃତୀୟ ଲିଙ୍ଗି ଭୋଟର ଥିବା ଜଣାପଡ଼ିଛି। ଓଡ଼ିଆ ସିନେମାକୁ ଆଜି 88 ବର୍ଷ ପୂରିଛି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ସୀତା ବିବାହ 1936 ମସିହା ଅପ୍ରେଲ ମାସ 28 ତାରିଖରେ ପୁରୀ ସହରର ଲକ୍ଷ୍ମୀ ଟକିଜ୍ରେ ମୁକ୍ତିଲାଭ କରିଥିଲା। 2000 ମସିହା ପୂର୍ବରୁ ରାଜ୍ୟରେ ପ୍ରାୟ 120 ଅଧିକ ସିନେମା ହଲ୍ ଥିଲା। ହେଲେ 2015 ମସିହା ବେଳକୁ ରାଜ୍ୟର ସିନେମା ହଲ୍ ସଂଖ୍ୟା 85 ହ୍ରାସ ପାଇଥିଲା। ବର୍ତ୍ତମାନ ରାଜ୍ୟରେ ମାତ୍ର 55 ସିନେମା ହଲ୍ରେ ଚଳଚ୍ଚିତ୍ର ପ୍ରଦର୍ଶନ ହେଉଛି। ପୁରୀ ଜିଲ୍ଲାରେ କୌଣସି ଗୋଟିଏ ହେଲେ ସିନେମା ହଲ୍ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ଯୁଗ ବଦଳିବା ସହ ମନୋରଞ୍ଜନ କ୍ଷେତ୍ରରେ ନୂଆ ନୂଆ କୌଶଳ ଦେଖାଦେଇଛି। ସିନେମା ହଲ୍ ପରିବର୍ତ୍ତେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ସିନେମା ଦର୍ଶକଙ୍କର ଚାହିଦା ବଢ଼ିଛି। ଓଡ଼ିଆ ସିନେମାକୁ କିପରି ପ୍ରେକ୍ଷାଳୟରେ ଅଧିକ ସୁଯୋଗ ମିଳିବ ସେ ସମ୍ପର୍କରେ ପଦକ୍ଷେପ ନେବା ନିତ୍ୟାନ୍ତ ଜରୁରୀ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାରେ ଆସନ୍ତା ମଇ ମାସ 25 ତାରିଖରେ ନିର୍ବାଚନ ହେବ। ଜିଲ୍ଲାର ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯାଉଛି। ଏହାଛଡ଼ା ମିଲେଟ୍ ଶକ୍ତି କାଫେରେ ମିଶନ ଶକ୍ତିର ମହିଳାମାନେ ନିର୍ବାଚନ ସଚେତନତା ପୋଷ୍ଟର ଏବଂ ପ୍ଲାକାର୍ଡ ଧରି ଭୋଟରମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଲୋକସଭାର ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଏନ୍କେ ମିଶ୍ର ଏବଂ କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ପ୍ରବୀଣ କୁମାର ବିଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ପ୍ରମୋଦ ପି ସାହାକରଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣିପାଗ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗ୍ରୀଷ୍ମ ପ୍ରବାହ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇ ସର୍ବାଧିକ 46 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ଅଞ୍ଚଳକୁ ବାଦ୍ ଦେଲେ ରାଜ୍ୟର ସମସ୍ତ ସ୍ଥାନରେ ଆଜି ସର୍ବାଧିକ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଭୁବନେଶ୍ୱରରେ ଆଜି ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା 44.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନୁଗୁଳ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସହିତ 44.7 ଡିଗ୍ରୀ ସେଲ୍ସିୟସ୍ ଥିଲା। ବାରିପଦାରେ 44.2, ବୌଦ୍ଧ, ଢେଙ୍କାନାଳ ଏବଂ ଭବାନୀପାଟଣାରେ 43.7 ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଥିଲା। କଟକ, ନୟାଗଡ଼, ତାଳଚେର, ଯାଜପୁର, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀରୁ ଅଧିକ ଥିଲା। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ସୁବିଧା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରଶାସନ ପକ୍ଷରୁ କାର୍ପେଟ୍ ବିଛାଯାଇଛି। ଦିନରେ ପ୍ରଚଣ୍ଡ ଖରା ସମୟରେ ଏହି କାର୍ପେଟ୍ରେ ଜଳସିଞ୍ଚନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ପକ୍ଷରୁ 8ଟି ବିଧାନସଭା ଆସନ ଏବଂ 3ଟି ଆସନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ। ଶାନ୍ତି ଶୃଙ୍ଖଳାର ସହିତ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ରାଜ୍ୟରେ 165 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀ ଏବେ ମୁତୟନ। ଓଡ଼ିଆ ସିନେମାକୁ ଆଜି ପୂରିଲା 88 ବର୍ଷ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଅଧିକାଂଶ ଜିଲ୍ଲାର ତାପମାତ୍ରା 40 ଡିଗ୍ରୀରୁ ଅଧିକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।